आकाशवाणी। ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ଦେଶରୁ ନିଶାର ମୂଳୋତ୍ପାଟନ ପାଇଁ ସରକାର ସମସ୍ତ ପ୍ରୟାସ କରୁଛନ୍ତି କହିଲେ ପ୍ରଧାନମନ୍ତ୍ରୀ। କୁରୁକ୍ଷେତ୍ରଠାରେ ଗୁରୁ ତେଗ୍ ବାହାଦୁର ସାହେବଜୀଙ୍କ 350ତମ ଶହୀଦ ଦିବସ ଅବସରରେ ଯୋଗଦେଲେ। ଦେଶ ଆସନ୍ତାକାଲି ପାଳନ କରିବ ସମ୍ଭିଧାନ ଦିବସ। ସମ୍ଭିଧାନ ସଦନରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ। ଶୀତ ଋତୁକୁ ଦୃଷ୍ଟିରେ ରଖି ତୀର୍ଥଯାତ୍ରୀଙ୍କ ପାଇଁ ବନ୍ଦ ହେଲା ବଦ୍ରିନାଥ ଧାମ ଯାତ୍ରା ଏବଂ ଗୁଆହାଟୀରେ ଭାରତ ଦକ୍ଷିଣ ଆଫ୍ରିକା ଅନ୍ତିମ ଟେଷ୍ଟ ମ୍ୟାଚ୍ରେ ଦ୍ୱିତୀୟ ଇନିଂସରେ ଭାରତ 2 ୱିକେଟ୍ ହରାଇ ସଂଗ୍ରହ କରିଛି 27 ରନ୍। ବିସ୍ତୃତ ସମ୍ବାଦ, ନିଶା ଅଭ୍ୟାସ ଦେଶର ଯୁବପିଢ଼ିଙ୍କ ସ୍ୱପ୍ନକୁ ଅନ୍ଧକାରମୟ କରିଛି। ସରକାର ଏହାର ମୂଳୋତ୍ପାଟନ ପାଇଁ ସମସ୍ତ ପ୍ରକାରର ପ୍ରୟାସ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ହରିୟାଣାର କୁରୁକ୍ଷେତ୍ରଠାରେ ଗୁରୁ ତେଗ୍ ବାହାଦୁର ଜୀଙ୍କ 350ତମ ଶହୀଦ ଦିବସ ପାଳନ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତର ସଭ୍ୟତା ଓ ସଂସ୍କୃତି ସବୁବେଳେ ମାନବକୈନ୍ଦ୍ରିକ ରହିଥିବା ଗୁରୁ ତେଗ୍ ବାହାଦୁର ସାହେବଜୀଙ୍କ ଜୀବନାଦର୍ଶରୁ ଶିକ୍ଷା ମିଳିଥାଏ।
ଶ୍ରୀ ଗୁରୁ ତେଗ୍ ବାହାଦୁର ଜୀ ନେ ସତ୍ୟ ନ୍ୟାୟ ଔର ଆସ୍ଥା କି ରକ୍ଷା କୋ ଅପନା ଧର୍ମ ମାନା ଔର ଇସ୍ ଧର୍ମ କି ରକ୍ଷା ଉନ୍ହୋନେ अपने प्राण देकर की। इस ऐतिहासिक अवसर पर भारत सरकार ने श्री गुरु तेग बहादुर जी के चरणों में एक स्मृति डाक टिकट और विशेष सिक्का भी समर्पित करने का सौभाग्य पाया है।
पूर्वरु ज्योतिषठारे प्रधानमंत्री नवनिर्मित कोठा पंचजन्य उद्घाटन करने अवसर में प्रधानमंत्री कहते, भगवान श्रीकृष्णों पवित्र शंखर सम्मानार्थे यार रूपरेख दी। ଶ୍ରୀ ଗୁରୁ ତେଗ୍ ବାହାଦୁର ଜୀ ସତ୍ୟ, ନ୍ୟାୟ ଏବଂ ବିଶ୍ୱାସକୁ ତାଙ୍କ କର୍ତ୍ତବ୍ୟ ଭାବେ ପାଳନ କରିବା ସହ ମାନବ ସେବା ପାଇଁ ତାଙ୍କ ଜୀବନକୁ ଉତ୍ସର୍ଗ କରିଥିଲେ। ଶ୍ରୀ ଗୁରୁ ତେଗ୍ ବାହାଦୁର ଜୀଙ୍କ ଭଳି ବ୍ୟକ୍ତିତ୍ୱ ଇତିହାସରେ ବିରଳ ଏବଂ ତାଙ୍କ ଜୀବନ ତ୍ୟାଗ ଓ ଚରିତ୍ର ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣାର ଉତ୍ସ ଭାବେ ଉଭା ହୋଇଛି। ଶ୍ରୀ ମୋଦି ଏହି ଅବସରରେ ଏକ ସ୍ୱତନ୍ତ୍ର ମୁଦ୍ରା ଏବଂ ସ୍କାରକୀ ଡାକଟିକେଟ ଉନ୍ମୋଚନ କରିଥିଲେ। ଗୁରୁ ତେଗ୍ ବାହାଦୁରଙ୍କ 350ତମ ଶହୀଦ ଦିବସକୁ ସମ୍ମାନ ଜଣାଇବା ପାଇଁ ସରକାର ବର୍ଷେ ବ୍ୟାପୀ ତାଙ୍କର ସ୍କୃତିଚାରଣ କରିବା ଅବସରରେ ଏହି କାର୍ଯ୍ୟକ୍ରମର ଆୟୋଜନ କରୁଛନ୍ତି। ପରେ ସେଠାରେ ଆୟୋଜିତ ହୋଇଥିବା ଏକ ପ୍ରଦର୍ଶନୀକୁ ପ୍ରଧାନମନ୍ତ୍ରୀ ବୁଲି ଦେଖିଛନ୍ତି। ହରିୟାଣା ରାଜ୍ୟପାଳ ପ୍ରଫେସର ଅମିଶ କୁମାର ଘୋଷ, ମୁଖ୍ୟମନ୍ତ୍ରୀ ନାଏବ ସିଂ ସାଇନି ଏବଂ ହରିୟାଣା ଶିଖ ଗୁରୁଦ୍ୱାର ପରିଚାଳନା କମିଟି ସଭାପତି ଜଗଦୀଶ ସିଂ ଝିନ୍ଦା ପ୍ରମୁଖ ଏହି ସମାରୋହରେ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ନୂଆଦିଲ୍ଲୀର କେନ୍ଦ୍ରୀୟ ହଲ୍ର ସମ୍ଭିଧାନ ସଦନଠାରେ ପାଳନ ହେବାକୁ ଥିବା ସମ୍ଭିଧାନ ଦିବସରେ ଯୋଗଦେବେ। ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଏବଂ ଲୋକସଭା ବାଚସ୍କତି ଓମ୍ ବିର୍ଲାଙ୍କ ସମେତ ଉଭୟ ସଦନର ସାଂସଦମାନେ ଯୋଗଦେବେ। ଏଥିରେ ରାଷ୍ଟ୍ରପତି ମୁର୍ମୁ ସମ୍ଭିଧାନର ମୁଖବନ୍ଧ ପାଠ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ 9ଟି ଭାଷା, ମାଲାୟଲମ, ମରାଠୀ, ନେପାଳୀ, ପଞ୍ଜାବୀ, ବୋଡୋ, କାଶ୍ମୀରୀ, ତେଲୁଗୁ, ଓଡ଼ିଆ ଏବଂ ଆସାମୀ ଭାଷାରେ ସମ୍ଭିଧାନର ଅନୁବାଦିତ ପୁସ୍ତକ ଉନ୍ମୋଚିତ ହେବ। ଏକ ସ୍ମାରକୀ ବୁକ୍ଲେଟ୍ ମଧ୍ୟ ଉନ୍ମୋଚନ ହେବାର କାର୍ଯ୍ୟସୂଚୀ ରହିଛି। ସୂଚନାଯୋଗ୍ୟ, ଚଳିତ ବର୍ଷ ସମ୍ଭିଧାନ ପ୍ରଣୟନର 76 ବର୍ଷ ପୂର୍ତ୍ତି ପାଳନ କରାଯାଉଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ରାଷ୍ଟ୍ର ନିର୍ମାଣରେ ରାଜସ୍ୱ ସଂଗ୍ରହର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ନୂଆଦିଲ୍ଲୀରେ ଭାରତୀୟ ରାଜସ୍ୱ ସେବାର 76ତମ ପ୍ରଶିକ୍ଷାର୍ଥୀମାନଙ୍କୁ ଉଦ୍ବୋଧନ ଦେଇ ରାଷ୍ଟ୍ରପତି କହିଛନ୍ତି, ରାଜସ୍ୱ ପାଣ୍ଠିଗୁଡ଼ିକ ଦେଶର ଭିତ୍ତିଭୂମି, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ସାମାଜିକ କଲ୍ୟାଣ କାର୍ଯ୍ୟରେ ବିନିଯୋଗ ହୋଇଥାଏ। ଏହି ବୈଠକରେ ରାଷ୍ଟ୍ରପତି ମୁର୍ମୁ କହିଛନ୍ତି, ରାଜସ୍ୱ ସଂଗ୍ରହ ସମୟରେ କରଦାତାମାନଙ୍କୁ ଅସୁବିଧାରେ ନ ପକାଇ ସମନ୍ୱୟ ରକ୍ଷା କରି ରାଜସ୍ୱ ଆଦାୟ କରିବା ଉପରେ ଅଧିକାରୀମାନେ ଧ୍ୟାନ ଦେବା ଉଚିତ। ସେ କହିଛନ୍ତି, ଏହି ଅଧିକାରୀମାନେ ଦେଶର ଅର୍ଥନୈତିକ ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବା ସହ ଚୋରା କାରବାର, ଅର୍ଥନୈତିକ ଠକେଇ, ଅବୈଧ ବାଣିଜ୍ୟକୁ ରୋକିବା ସହ ଆଇନଗତ ବ୍ୟବସାୟ ତଥା ବୈଶ୍ୱିକ ବାଣିଜ୍ୟ ଭାଗିଦାରୀକୁ ପ୍ରୋତ୍ସାହନ ଦେଇଥାନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଗୁରୁବାର ଦିନ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଭାରତୀୟ ମହାକାଶ ଷ୍ଟାର୍ଟଅପ୍ ସ୍କାଇରୁଟ୍ ଇନ୍ଫିନିଟି କ୍ୟାମ୍ପସ୍ର ଲୋକାର୍ପଣ କରିବେ। ଏହି ଅବସରରେ ଶ୍ରୀ ମୋଦି ବିକ୍ରମ 1 ସ୍କାଇରୁଟ୍ର ପ୍ରଥମ ଅର୍ବିଟ୍ ରକେଟ୍ର ମଧ୍ୟ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ଏହି ଇନ୍ଫିନିଟି କ୍ୟାମ୍ପସ୍ 2 ଲକ୍ଷ ବର୍ଗଫୁଟ୍ ପରିମିତ ଅଞ୍ଚଳରେ ନିର୍ମାଣ କରାଯାଇଛି, ଯେଉଁଥିରେ ବିବିଧ ଅର୍ବିଟ୍ ରକେଟ୍ଗୁଡ଼ିକର ନିର୍ମାଣ, ବିକାଶ, ସମନ୍ୱୟ ତଥା ପରୀକ୍ଷଣ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ହାଇଦ୍ରାବାଦରେ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଜିଏମ୍ଆର୍ ଏରୋସ୍ପେସ୍ ଏବଂ ଶିଳ୍ପ ପାର୍କଠାରେ ଭାରତୀୟ ସାଫ୍ରନ୍ ଏୟାରକ୍ରାଫ୍ଟ ଏବଂ ଇଞ୍ଜିନ୍ ସେବା ସାଏସି ବ୍ୟବସ୍ଥାର ଉଦ୍ଘାଟନ କରିବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି, ସାଏସି ହେଉଛି ଏକ ଅଗ୍ରଣୀ ବିମାନ ରକ୍ଷଣାବେକ୍ଷଣ ମରାମତି ବ୍ୟବସ୍ଥା ଯେଉଁଥିରେ ପ୍ରଥମଥର ପାଇଁ ବିମାନଗୁଡ଼ିକର ବୈଷୟିକ ଇଞ୍ଜିନ୍ ବ୍ୟବସ୍ଥାର ସୁଦୃଢ଼ୀକରଣ ଏବଂ ରକ୍ଷଣାବେକ୍ଷଣ କରାଯିବାକୁ ଏହି ସୁବିଧା ହାଇଦ୍ରାବାଦଠାରେ ଉପଲବ୍ଧ ହେବ। ଦେଶରେ ନୂତନ ଶ୍ରମ ସଂହିତା କାର୍ଯ୍ୟକାରୀକୁ ପିଏସ୍ଟି ଚାମ୍ବର ଅଫ୍ କମର୍ସ ଏବଂ ଇଣ୍ଡଷ୍ଟ୍ରିର ଡେପୁଟି ସେକ୍ରେଟାରୀ ଜେନେରାଲ୍ ଜ୍ୟୋତିନ୍ଦର ସିଂ ସ୍ୱାଗତ କରିଛନ୍ତି। ଆକାଶବାଣୀ ସମ୍ଭାଦ ବିଭାଗ ସହ କଥାବାର୍ତ୍ତା କରି ଶ୍ରୀ ସିଂ କହିଛନ୍ତି, ଏହି ନୂତନ ଶ୍ରମ ସଂହିତା ଶ୍ରମିକମାନଙ୍କ ମଜୁରୀରେ ସମାନତା ଆଣିବାରେ ସହାୟକ ହେବ, ଏହାସହ ବ୍ୟବସାୟ କ୍ଷେତ୍ରରେ ମଧ୍ୟ ଉନ୍ନତି ହେବ ବୋଲି ସେ କହିଛନ୍ତି। ଏହି ଶ୍ରମ ସଂହିତା ଲାଗୁ ହେବା ଫଳରେ ମହିଳାମାନଙ୍କ ଅର୍ଥନୈତିକ ସଶକ୍ତିକରଣ ବୃଦ୍ଧି ପାଇବା ସହ ବିଭିନ୍ନ କ୍ଷେତ୍ରରେ ସେମାନଙ୍କୁ କାର୍ଯ୍ୟ କରିବା ପାଇଁ ସୁଯୋଗ ମିଳିବ। ଏହି ଶ୍ରମ ସଂହିତା ଆସିବା ଦ୍ୱାରା ଯେକୌଣସି କ୍ଷେତ୍ରରେ ଶ୍ରମିକମାନଙ୍କ ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଛତା ଆସିପାରିବ। ଇଥିଓପିଆର ହାଇଲ ଗୋବି ଜଳମୁଖୀ ପ୍ରାୟ 10,000 ବର୍ଷ ପରେ ସକ୍ରିୟ ହୋଇଥିବାରୁ ସେଥିରୁ ବାହାରୁଥିବା ଧୂଆଁ ଓ ପାଉଁଶ ଯୋଗୁଁ ବିମାନ ଚଳାଚଳ କ୍ଷେତ୍ରରେ ଅସୁବିଧା ପରିଲକ୍ଷିତ ହୋଇଛି। ତେବେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ବର୍ତ୍ତମାନ ସେଠାରେ ସ୍ୱାଭାବିକ ଅବସ୍ଥା ଫେରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମନ୍ତ୍ରଣାଳୟ କହିଛି, ସମଗ୍ର ଭାରତରେ ବିମାନ ଉଡ଼ାଣ ସୁରୁଖୁରୁରେ ଚାଲିଛି, ତେବେ କେତେକ ବିମାନର ଉଡ଼ାଣ ମାର୍ଗରେ ପରିବର୍ତ୍ତନ କରାଯାଇଛି। ଭାରତୀୟ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଏ ସମ୍ପର୍କରେ ପୂର୍ବରୁ ପରାମର୍ଶବଳୀ ଜାରି କରିଥିଲା। ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଉଛି। ଭାରତୀୟ ପାଣିପାଗ ବିଭାଗ, ଆନ୍ତର୍ଜାତିକ ବେସାମରିକ ସଂସ୍ଥା, ଏୟାର ଟ୍ରାଫିକ୍ ନିୟନ୍ତ୍ରଣ ସଂସ୍ଥା ସହ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସମନ୍ୱୟ ରକ୍ଷା କରି ଏ ବିଷୟରେ ସବିଶେଷ ବିବରଣୀ ପ୍ରଦାନ କରୁଛି। ଉତ୍ତରାଖଣ୍ଡ ଚାମୋଲି ଜିଲ୍ଲାରେ ଥିବା ବଦ୍ରିନାଥ ଧାମ ପୋର୍ଟାଲକୁ ସରକାର ଆଜି ବନ୍ଦ କରିଛନ୍ତି। ଶୀତ ଋତୁକୁ ଦୃଷ୍ଟିରେ ରଖି ଆଜି ଅପରାହ୍ନ 2:56 ଏହି ପୋର୍ଟାଲକୁ ବନ୍ଦ ରଖାଯାଇଛି। ଏଥିସହ ବଦ୍ରିନାଥ ଧାମକୁ ଯାତ୍ରା କରିବାକୁ ଥିବା ଶ୍ରଦ୍ଧାଳୁମାନଙ୍କୁ ସେଠାକୁ ଯିବାକୁ ବାରଣ କରାଯାଇଛି। ଭାରତର 56ତମ ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବର ଆୟୋଜକ ଇଫି ପକ୍ଷରୁ ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ଧର୍ମେନ୍ଦ୍ରଙ୍କୁ ଭାରତୀୟ ସିନେମାରେ ତାଙ୍କର ଅତୁଳନୀୟ ଅବଦାନ ପାଇଁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଯାଇଛି। ଚଳଚ୍ଚିତ୍ର ନିର୍ମାତା ରାହୁଲ ରୟାଲ ଧର୍ମେନ୍ଦ୍ରଙ୍କୁ ଏକ ବିଶିଷ୍ଟ ଅଭିନେତା ତଥା ଅନନ୍ୟ ମଣିଷ ଭାବେ ମନେ ପକାଇବା ସହିତ ଚଳଚ୍ଚିତ୍ର ପ୍ରତି ତାଙ୍କର ଅବଦାନ ଅତୁଳନୀୟ ଥିଲା ବୋଲି କହିଛନ୍ତି। ମେରା ନାମ ଜୋକର ଏବଂ ବେତାବ ଭଳି ଚଳଚ୍ଚିତ୍ର ଧର୍ମେନ୍ଦ୍ରଙ୍କ ବଳିଷ୍ଠ ଅଭିନୟ ତଥା ଚଳଚ୍ଚିତ୍ରକୁ ଭଲ ପାଇବାର ପ୍ରମାଣ ବୋଲି ସେ କହିଛନ୍ତି। ଗୁଆହାଟୀର ବର୍ଷାପାରା କ୍ରିକେଟ୍ ଷ୍ଟାଡିୟମ୍ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ଦ୍ୱିତୀୟ ତଥା ଚୂଡ଼ାନ୍ତ ଟେଷ୍ଟ ମ୍ୟାଚ୍ର ଚତୁର୍ଥ ଦିନ ଖେଳର ଷ୍ଟମ୍ପ ଅପସାରଣ ବେଳକୁ ଭାରତୀୟ ବ୍ୟାଟ୍ସମ୍ୟାନ୍ ସାଇ ସୁଦର୍ଶନ 2 ରନ୍ ଏବଂ କୁଲଦୀପ ଯାଦବ 4 ରନ୍ କରି କ୍ରିଜ୍ରେ ଅପରାଜିତ ଥିବାବେଳେ ଭାରତ 27 ରନ୍ ସ୍କୋର କରିଥିଲା। ପୂର୍ବରୁ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଇନିଂସ୍ରେ 5 ୱିକେଟ୍ ହରାଇ 260 ରନ୍ ସଂଗ୍ରହ କରି ପାଳି ସମାପ୍ତି ଘୋଷଣା କରିଥିଲା। ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜା 4 ୱିକେଟ୍ ନେଇଥିବାବେଳେ ୱାଶିଂଟନ୍ ସୁନ୍ଦର 1 ୱିକେଟ୍ ହାସଲ କରିଥିଲେ। ଭାରତୀୟ ଦଳ ପ୍ରଥମ ଇନିଂସ୍ରେ ତୃତୀୟ ଦିନର ଖେଳରେ 201 ରନ୍ କରି ଅଲ୍ଆଉଟ୍ ହୋଇଥିବାବେଳେ ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସ୍ରେ 499 ରନ୍ କରିଥିଲା। କୋଲକାତାର ଇଡେନ୍ ଗାର୍ଡେନ୍ଠାରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ଭାରତକୁ 30 ରନ୍ରେ ପରାସ୍ତ କରି ସିରିଜ୍ 1-0ରେ ଅଗ୍ରଣୀ ରହିଛି। ଦେଶରୁ ନିଶାର ମୂଳୋତ୍ପାଟନ ପାଇଁ ସରକାର ସମସ୍ତ ପ୍ରୟାସ କରୁଛନ୍ତି, କହିଲେ ପ୍ରଧାନମନ୍ତ୍ରୀ। କୁରୁକ୍ଷେତ୍ରଠାରେ ଗୁରୁ ତେଗ୍ ବାହାଦୁର ସାହିବଜୀଙ୍କ 350ତମ ଶହୀଦ ଦିବସ ଅବସରରେ ଯୋଗଦେଲେ। ଦେଶ ଆସନ୍ତାକାଲି ପାଳନ କରିବ ସମ୍ବିଧାନ ଦିବସ। ସମ୍ବିଧାନ ସଦନରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ। ଶୀତ ଋତୁକୁ ଦୃଷ୍ଟିରେ ରଖି ତୀର୍ଥଯାତ୍ରୀମାନଙ୍କ ପାଇଁ ବନ୍ଦ ହେଲା ବଦ୍ରିନାଥ ଧାମ ଯାତ୍ରା ଏବଂ ଗୁଆହାଟୀରେ ଭାରତ ଓ ଦକ୍ଷିଣ ଆଫ୍ରିକା ଅନ୍ତିମ ଟେଷ୍ଟ ମ୍ୟାଚ୍ରେ ଦ୍ୱିତୀୟ ଇନିଂସ୍ରେ ଭାରତ 2 ୱିକେଟ୍ ହରାଇ ସଂଗ୍ରହ କରିଛି 27 ରନ୍। ସମ୍ବାଦ ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।